ଗଣନା ପୁସ୍ତକ 13 ପର୍ବ ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ, ଆମ୍ଭେମାନେ ଇସ୍ରାଏଲ ସନ୍ତାନଗଣକୁ ଯେଉଁ କିଣାଣ ଦେଶ ଦେବା, ତାହା ଅନୁସନ୍ଧାନ କରିବାକୁ ତୁମ୍ଭେ ଲୋକମାନଙ୍କୁ ପଠାଅ। ସେମାନଙ୍କର ପ୍ରତ୍ୟେକ ପିତୃବଂଶ ମଧ୍ୟରେ ଯେଉଁମାନେ ଅଧିପତି ସେମାନଙ୍କୁ ପଠାଅ। ତହିଁରେ ମୋଶା ସଦାପ୍ରଭୁଙ୍କ ଆଜ୍ଞାନୁସାରେ ପାରଣ ପ୍ରାନ୍ତରରୁ ସେମାନଙ୍କୁ ପଠାଇଲେ। ସେହି ଲୋକ ସମସ୍ତେ ଇସ୍ରାଏଲ ସନ୍ତାନଗଣର ପ୍ରଧାନ ଥିଲେ। ସେମାନଙ୍କର ନାମ ଏହି ରୁବେନ ବଂଶ ମଧ୍ୟରୁ ସକ୍କୁରର ବଂଶ ସମ୍ମୟ, ସିମିଓନ ବଂଶ ମଧ୍ୟରୁ ହୋରିର ପୁତ୍ର ସାଫଟ, ଜିଉଦା ବଂଶ ମଧ୍ୟରୁ ଜିଫୁନ୍ନିର ପୁତ୍ର କାଲେବ, ଇସାଖର ବଂଶ ମଧ୍ୟରୁ ଜୋସେଫର ପୁତ୍ର ଜିଗାଲ, ଇଫ୍ରିୟମ ବଂଶ ମଧ୍ୟରୁ ନୁନର ପୁତ୍ର ହୋସେୟ, ବିନ୍ୟାମିନ ବଂଶ ମଧ୍ୟରୁ ରାଫୁର ପୁତ୍ର ପଲ୍ଟି, ସବ୍ଲୁନ୍ ବଂଶ ମଧ୍ୟରୁ ସୋଦିର ପୁତ୍ର ଗଦିଏଲ, ଜୋସେଫ ବଂଶ ମଧ୍ୟରୁ ଅର୍ଥାତ୍ ମନସୀ ବଂଶ ମଧ୍ୟରୁ ସୁଶୀର ପୁତ୍ର ଗର୍ଦି, ଦାନ ବଂଶ ମଧ୍ୟରୁ ଗମ୍ମପଲ୍ଲୀର ପୁତ୍ର ଅମିଏଲ, ଆସାର ବଂଶ ମଧ୍ୟରୁ ମିଖାଏଲର ପୁତ୍ର ସଥୁର, ନପ୍ତାଲି ବଂଶ ମଧ୍ୟରୁ ବପ୍ସିର ପୁତ୍ର ନହବି, ଗାଦ ବଂଶ ମଧ୍ୟରୁ ମାଖିର ପୁତ୍ର ଗୁଏଲ। ମୋଶା ଯେଉଁ ଲୋକମାନଙ୍କୁ ଦେଶ ଅନୁସନ୍ଧାନ କରିବାକୁ ପଠାଇଥିଲେ ସେମାନଙ୍କର ନାମ ଏହି। ଆଉ ମୋଶା ନୁନର ପୁତ୍ର ହୋସେୟଙ୍କୁ ଜିଓସିଓଙ୍କ ନାମ ଦେଲେ। ଆଉ ମୋଶା ଏମାନଙ୍କୁ କିଣାଣ ଦେଶ ଅନୁସନ୍ଧାନ କରିବାକୁ ପଠାଇଲେ, ତୁମ୍ଭେମାନେ ଏହି ଦକ୍ଷିଣ ଦିଗ ଦେଇ ପର୍ବତ ଆରୋହଣ କର। ପୁଣି ସେହି ଦେଶ କିପରି, ତହିଁରେ ବାସକାରୀ ଲୋକମାନେ ବଳବାନ କି ଦୁର୍ବଳ ଓ ଅଳ୍ପ କି ଅନେକ, ପୁଣି ସେମାନେ ଯେଉଁ ଦେଶରେ ବାସ କରନ୍ତି ତାହା ଭଲ କି ମନ୍ଦ, ଯେ ଯେ ନଗରରେ ବାସ କରନ୍ତି ତାହା କି ପ୍ରକାର, ସେମାନେ ତମ୍ବୁରେ କି ଗଡ଼ରେ କାହିଁରେ ବାସ କରନ୍ତି, ପୁଣି ସେହି ଭୂମି କି ପ୍ରକାର, ଉର୍ବର କି ଅନୁର୍ବର, ତହିଁ ମଧ୍ୟରେ ବୃକ୍ଷ ଅଛି କି ନାହିଁ ତାହା ଦେଖ। ଆଉ ତୁମେମାନେ ସାହସୀ ହୋଇ ସେହି ଦେଶର ଫଳରୁ କିଛି ସଙ୍ଗରେ ଆଣ। ସେହି ସମୟରେ ପ୍ରଥମ ପକ୍ୱ ଦ୍ରାକ୍ଷାଫଳର ସମୟ ଥିଲା, ଏଣୁ ସେମାନେ ସିନ ପ୍ରାନ୍ତରରୁ ଯାତ୍ରା କରି ହମାତର ପ୍ରବେଶ ସ୍ଥାନସ୍ଥିତ ରହବ ପର୍ଯ୍ୟନ୍ତ ଅନୁସନ୍ଧାନ କଲେ। ଆଉ ସେମାନେ ଦକ୍ଷିଣ ଦିଗ ଦେଇ ଯାଇ ହିବ୍ରୋନରେ ଉପସ୍ଥିତ ହେଲେ। ସେହି ସ୍ଥାନରେ ଅହିମାନ ଓ ସେହେୟ ଓ ତଲୟ ଅନାକର ଏହି ସନ୍ତାନମାନେ ଥିଲେ। ମିଶରସ୍ଥିତ ସୋୟାନ ପତନର 7 ବର୍ଷ ପୂର୍ବେ ହିବ୍ରୋନର ପତନ ହୋଇଥିଲା। ଏଉତାରେ ସେମାନେ ଇସ୍କ୍ରୋଲ ଉପତ୍ୟକାରେ ଉପସ୍ଥିତ ହୋଇ ସେଠାରେ ଏକ ପେଣ୍ଡା ଫଳଯୁକ୍ତ ଦ୍ରାକ୍ଷାଲତାର ଏକ ଡାଳ କାଟି ତାହା ଦୁଇଜଣ ସାଙ୍ଗରେ ବହିଲେ। ସେମାନେ ଡାଳିମ୍ବ ଓ ଡିମ୍ବୁରୀ ଫଳ ମଧ୍ୟ ଆଣିଲେ। ଇସ୍ରାଏଲ ସନ୍ତାନଗଣ ଯେଉଁ ଦ୍ରାକ୍ଷାପେଣ୍ଡା କାଟିଥିଲେ ତହିଁ ସକାଶୁ ସେହି ସ୍ଥାନ ଇସ୍କ୍ରୋଲ ଉପତ୍ୟକା ନାମରେ ପ୍ରସିଦ୍ଧ ହେଲା। ଆଉ 40 ଦିନ ଉତ୍ତାରେ ସେମାନେ ଦେଶ ଅନୁସନ୍ଧାନ କରି ଫେରିଆସିଲେ। ଅନନ୍ତର ସେମାନେ ଆସି ପାରଣ ପ୍ରାନ୍ତରସ୍ଥ କାଦେଶ ନାମକ ସ୍ଥାନରେ ମୋଶା ଓ ହାରଣ ଓ ଇସ୍ରାଏଲ ସନ୍ତାନଗଣର ସମସ୍ତ ମଣ୍ଡଳୀ ନିକଟରେ ଉପସ୍ଥିତ ହୋଇ ସେମାନଙ୍କୁ ଓ ସମସ୍ତ ମଣ୍ଡଳୀକି ସମାଚାର ଦେଲେ ଓ ସେମାନଙ୍କୁ ସେହି ଦେଶର ଫଳ ଦେଖାଇଲେ। ପୁଣି ସେମାନେ ବର୍ଣ୍ଣନା କରି ତାହାଙ୍କୁ କହିଲେ, ତୁମ୍ଭେ ଆମ୍ଭମାନଙ୍କୁ ଯେଉଁ ଦେଶକୁ ପଠାଇଥିଲ ଆମ୍ଭେମାନେ ସେଠାକୁ ଯାଇଥିଲୁ, ଆଉ ତାହା ଦୁଗ୍ଧ ମଧୁ ପ୍ରବାହୀ ପ୍ରମାଣ, ଏହା ତହିଁର ଫଳ। ତଥାପି ସେହି ଦେଶ ନିବାସୀମାନେ ବଳବାନ ଓ ନଗର ସବୁ ପ୍ରାଚୀର ବେଷ୍ଟିତ ଅତି ବଡ଼। ଆହୁରି ଆମ୍ଭେମାନେ ସେଠାରେ ଅନାକର ସନ୍ତାନଗଣକୁ ଦେଖିଲୁ, ଦକ୍ଷିଣ ଦେଶରେ ଅମାଲେକ ବାସ କଲେ, ପୁଣି ପର୍ବତରେ ହିତୀୟ ଓ ଜିବୁସୀୟ ଓ ଇମରୀୟ ଲୋକମାନେ ବାସ କରନ୍ତି, ଆଉ ସମୁଦ୍ର ନିକଟରେ ଓ ଜର୍ଦ୍ଦନ ତୀରରେ କିଣାଣିୟ ଲୋକମାନେ ବାସ କରନ୍ତି। ତହିଁରେ କାଲେବ ମୋଶାଙ୍କ ପକ୍ଷରୁ ଲୋକମାନଙ୍କୁ କ୍ଷାନ୍ତ କରିଆସି କହିଲେ, ଆସ ଆମ୍ଭେମାନେ ଏକାବେଳକେ ଉଠିଯାଇ ତାହା ଅଧିକାର କରୁ, ତାହା ପରାସ୍ତ କରିବାକୁ ଆମ୍ଭମାନଙ୍କର ଯଥେଷ୍ଟ ବଳ ଅଛି। ମାତ୍ର ଯେଉଁମାନେ ତାହାଙ୍କ ସହିତ ଯାଇଥିଲେ ସେମାନେ କହିଲେ, ଆମ୍ଭେମାନେ ସେହି ଲୋକମାନଙ୍କ ବିରୁଦ୍ଧରେ ଯାଇ ନପାରୁ, କାରଣ ସେମାନେ ଆମ୍ଭମାନଙ୍କଠାରୁ ବଳବାନ। ଏହି ରୂପେ ସେମାନେ ଯେଉଁ ଦେଶ ଅନୁସନ୍ଧାନ କରିଥିଲେ ଇସ୍ରାଏଲ ସନ୍ତାନଗଣ ନିକଟରେ ସେହି ଦେଶର ଅଖ୍ୟାତି କରି, ସେମାନେ ଯେଉଁ ଦେଶର ମଧ୍ୟ ଦେଇ ଅନୁସନ୍ଧାନ କରିବାକୁ ଯାଇଥିଲୁ ସେହି ଦେଶ ସ୍ୱନିବାସୀମାନଙ୍କୁ ଗ୍ରାସ କରେ, ପୁଣି ତହିଁ ମଧ୍ୟରେ ଆମ୍ଭେମାନେ ଯେତେ ଲୋକଙ୍କୁ ଦେଖିଲୁ ସେମାନେ ବଡ଼ ଡେଙ୍ଗା, ଆଉ ସେ ସ୍ଥାନରେ ଆମ୍ଭେମାନେ ମହାବୀରଜାତ ଅନାକର ସନ୍ତାନ ମହାବୀରଗଣକୁ ଦେଖିଲୁ ଆଉ ଆମ୍ଭେମାନେ ଆମ୍ଭମାନଙ୍କ ଦୃଷ୍ଟିରେ ଫଡିଙ୍ଗ ପରି ହେଲୁ ଓ ସେମାନଙ୍କ ଦୃଷ୍ଟିରେ ମଧ୍ୟ ସେ ରୂପେ ଥିଲୁ।